ପ୍ରଥମ ବଂଶାବଳୀ ଅଧ୍ୟାୟ ପଚିଶ। ଆହୁରି ଆସଫର ଓ ହେମନର ଓ ଜିଦୁଥୁନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା ନେବଲ ଓ କରତାଳ ଦ୍ୱାରା ଭବିଷ୍ୟତ ବାକ୍ୟ ପ୍ରଚାରର ସେବା କାର୍ଯ୍ୟ ନିମନ୍ତେ ପୃଥକ କଲେ। ପୁଣି ଆପଣାପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି। ଆସଫର ସନ୍ତାନମାନଙ୍କ କଥା, ଆସଫର ସନ୍ତାନ ସକୁର ଓ ଜୋସେଫ ଓ ନଥନିୟ ଓ ଅସାରେଲ, ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଜିଦୁଥୁନର କଥା, ଜିଦୁଥୁନର ସନ୍ତାନ ଗଦଲିୟ ଓ ସରି ଓ ଜିସାୟାହ, ହସବିୟ ଓ ମତଥିୟ, ଛଅ ଜଣ। ଏମାନେ ଆପଣମାନଙ୍କ ପିତା ଜିଦୁଥୁନର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ହେମନର କଥା, ହେମନର ସନ୍ତାନ ବୁକିୟ, ମତନିୟ, ଉସିଏଲ, ସବୁଏଲ ଓ ଜିରେମୋତ, ହନାନିୟ, ହନାନି, ଇଲିଆଥା, ଗିଦଲତି ଓ ଗେମାମତି, ଏସର, ଜସବକାସା, ମଲଥି, ହୋତିର, ମହସିୟୋତ, ଏ ସମସ୍ତେ ସଂଶୋଧନୀ କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। ଏ ସମସ୍ତେ ପରମେଶ୍ୱରଙ୍କ ଗୃହର ସେବା କାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ। ଆସଫ, ଜିଦୁଥୁନ ଓ ହେମନ ରାଜାଜ୍ଞାଧୀନ ଥିଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏ ସମସ୍ତେ ଓ ଏମାନଙ୍କ ଭାତୃଗଣ ସଂଖ୍ୟାରେ 288 ଜଣ ଥିଲେ। ଏ ଉତ୍ତରେ ସେମାନେ ସାନ ବଡ଼ ଶିକ୍ଷକ ଛାତ୍ର ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ। ତେଣୁ ଆସଫ ନିମନ୍ତେ ଜୋସେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା। ଦ୍ୱିତୀୟରେ ଗିଲିୟତ ପକ୍ଷରେ ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ 12 ଜଣ ଥିଲେ। ତୃତୀୟ ସକୁର ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଚତୁର୍ଥ ଜିଶ୍ରୀ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ପଞ୍ଚମ ନଥନୀୟ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଷଷ୍ଠ ବୁକିୟ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ସପ୍ତମ ଜିସାରେଲା ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଅଷ୍ଟମ ଜିସାୟ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ନବମ ମତନୀୟ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଦଶମ ସିମି ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଏକାଦଶ ଅସାରେଲ ପକ୍ଷରେ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଦ୍ୱାଦଶ ହସବ୍ୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ତ୍ରୟୋଦଶ ପାଇଁ ସବୁଏଲ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଚତୁର୍ଦ୍ଦଶ ପାଇଁ ମତଥିୟ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ପଞ୍ଚଦଶ ପାଇଁ ଜିରେମତ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଷୋଡ଼ଶ ପାଇଁ ହନାନିୟ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ସପ୍ତଦଶ ପାଇଁ ଜସବକାସା, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଉନବିଂଶ ପାଇଁ ମଲେଥି, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ବିଂଶ ପାଇଁ ଇଲିଆଥା, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଏକବିଂଶ ପାଇଁ ହୋଥିର, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଦ୍ୱାବିଂଶ ପାଇଁ ଗିଦଲତି ଓ ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ତ୍ରୟୋବିଂଶ ପାଇଁ ମହସିୟୋତ, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ। ଚତୁର୍ବିଂଶ ପାଇଁ ଗେମାମତି ଏସର, ତାହାର ପୁତ୍ର ଓ ଭ୍ରାତୃଗଣ 12 ଜଣ ଗୁଲିବାଣ୍ଟରେ ଉଠିଲେ।